ହଁ ଠିକ୍ ଅଛି, କୁଇଜ୍ ଆପ୍ର ଆପ୍ଟିଚ୍ୟୁଡ଼୍ ସେକ୍ସନ୍ର ବା ମ୍ୟାଥ୍ ସେକ୍ସନ୍ର ଟାଇମ୍ ଆଣ୍ଡ ୱାର୍କର ଲେବୁଲ୍ 1ର 8 ନମ୍ବର କ୍ୱେଶ୍ଚିନ୍ କ'ଣ କହୁଛି ନା, ଏ ଆଉ ବି ମିଶିକି 72 ଦିନ ସମୟ ନିଅନ୍ତି, ବି ଆଉ ସି ମିଶିକି ଗୋଟେ କାମକୁ 120 ଦିନ ସମୟ ନିଅନ୍ତି, ଏ ଆଉ ସି ମିଶିକି ଗୋଟେ କାମକୁ 90 ଦିନ ସମୟ ନିଅନ୍ତି, ତାହେଲେ ଟୋଟାଲ୍ ସେ କାମଟାକୁ କମ୍ପ୍ଲିଟ୍ କରିବା ପାଇଁ ଏ କୁ କେତେ ସମୟ ଲାଗିବ, ଏ ଏକା ସେ କାମ କଲେ ନର୍ମାଲ୍ କ୍ୱେଶ୍ଚିନ୍ ସେମିତି ରଖିଦେଲେ, ଦେଖ ଉପରେ ଲେଖିଛି ଏ ପ୍ଲସ୍ ବି 72, ବି ପ୍ଲସ୍ ସି ଏ ପ୍ଲସ୍ ସି ଲସ୍ ଆଉ ନେଇଗଲେ 360, 360 ହେଇଗଲା ଟୋଟାଲ୍ ୱାର୍କ, ପୁଣି ଇଫିସିଏନ୍ସି କେମିତି ପାଇବ, 360 ଟୋଟାଲ୍ ୱାର୍କରେ ନେଇକି ଆଙ୍କର ଦିନ ହରିବ, ଯେମିତି ଏ ପ୍ଲସ୍ ବିର ଇଫିସିଏନ୍ସି କେତେ ହାରିବ ନା, 360ରେ 72 ହରିଦେଲେ 5 ପାଇଲ, ଏମିତି ସବୁ ପାଇଗଲ। ତାହେଲେ ମୁଁ କହିଥିଲି ଯେ ସମସ୍ତଙ୍କର ଇଫିସିଏନ୍ସି ଏ ପ୍ଲସ୍ ବି ପ୍ଲସ୍ ସିର ଇଫିସିଏନ୍ସି କେମିତି ଭାରି କରିବ ନା, 3 ଜଣଙ୍କର ଇଫିସିଏନ୍ସି ମିଶେଇ ଦେବ, 5 4 9 3 12, 12 ତା ତଳେ 2 ହରିଦେବ, ତାହେଲେ 3 ଜଣଙ୍କ ଇଫିସିଏନ୍ସି ପାଇଗଲେ 6। ତାପରେ ଏଠି କୋଶ୍ଚିନ୍ ପଚାରିଛି ଏ କୁ କେତେ ସମୟ ଲାଗିବ, ତାହେଲେ ଆମେ କ'ଣ କରିବା ନା, ଏ ରୁ କ'ଣ କରିବା ଟୋଟାଲରୁ ବି ଆଉ ସି କି ଫେଡ଼ିଦେବା, ଦେଖ ଟୋଟାଲଟା ହେଉଛି 6, 6ରୁ ବି ସି ଫେଡ଼ିଦେଲେ ବି ସି କେତେ ପାଇଛି, ଦେଖ ଉପରେ ଯାଇ ଦେଖ 3 ପାଇଛ, ତାହେଲେ 3 ଫେଡ଼ିଦେଲ ହେଲା 3, ତାହେଲେ ସିମ୍ପଲି ଏ ଦିନକୁ 3ଟା ପେନ୍ ତିଆରି କରି ତମେ ପାଇଗଲ। ତାକୁ ଟାର୍ଗେଟ କ'ଣ ଦିଆହେଇଛି, ତାକୁ ଟାର୍ଗେଟ ଦେଇ 360 ପେନ୍ ତିଆରି କରିବାର ଅଛି, ତାହେଲେ ତାକୁ କେତେ ସମୟ ଲାଗିବ, 360 × 3 3 କ'ଣ ପାଇଁ ନା, ସେ ଦିନକୁ ବା 3ଟା ପେନ୍ ତିଆରି କରେ, ତାହେଲେ 120 ଡେଜ୍ ତାକୁ ସମୟ ଲାଗିବ। ଓକେ ଥ୍ୟାଙ୍କ ୟୁ, ମୁଁ ଆଶା କରୁଛି ବୁଝିପାରିଲ।